ମୁଁ ରାଧା କୃଷ୍ଣ ବସ୍ତ୍ରୀ ୟୁନିଟ୍ 6 କହୁଛି। ମୋ ନାଁ ରଞ୍ଜିତା ନାୟକ। ଆମର ଏଇ ଟାଙ୍କି ଖୋଲା ଅଛି, କଭର୍ ହେଇନି, ଯେ ଡ୍ରେନ୍ ଯାଇଛି, ବହୁତ ଗୁଡ଼େ ମଶା ହେଉଛି ଆଉ ମଳିଆ ଅସନା ହେଉଛି, ଯେଉଁ ଅଳିଆ ଉଠେଇକି ନେଉନାହାନ୍ତି ମ୍ୟୁନିସିପାଲିଟି ଯେଉଁ ଲୋକ କାମ କରୁଛନ୍ତି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆମର ଏଇ ସମସ୍ୟା ଦୂର ହଉ।
ଆଉ ଥରେ କହିବ ତମେ।